ଫୋନ ନମ୍ବର ଦେବ ନା? ମୋର ନା ଶିବାନୀ ଜାନି, ଆମ ଗାଁ ରାଇଖଲ। ମୁଁ କିଛି କୁନ୍ଦୁରୁ ଭଜା ବିଷୟରେ କହିବା ପାଇଁ ଚାହୁଁଛି। ହଁ, ଫାଷ୍ଟରେ କୁନ୍ଦୁରୁକୁ ଭଲ ଭାବରେ କାଟି ଦିଅନ୍ତୁ। ତାପରେ କାଟି ସାରିବା ପରେ କୁନ୍ଦୁରୁକୁ କଡ଼େଇ ବସେଇକି ତାକୁ ତେଲ ଗରମ କରିଦିଅନ୍ତୁ। ତାପରେ ପିଆଜ ପକେଇ ଦିଅନ୍ତୁ। ତାପରେ ପିଆଜ ସିଝିଯିବା ପରେ କୁନ୍ଦୁରୁ ତାକୁ ପକେଇ ଦିଅନ୍ତୁ। ତାପରେ ହଳଦୀ ଲୁଣ ତାକୁ ତାପରେ ପକେଇ ଦେଇକି ଭଲ ଭାବରେ ଘାଟି ଦିଅନ୍ତୁ। ତାପରେ 10 ମିନିଟ୍ ଛାଡ଼ିକି ତାକୁ ଭଲ ଘାଣ୍ଟିକି ଓହ୍ଲେଇ ଦିଅନ୍ତୁ। ତାପରେ ହେଇଗଲା କୁନ୍ଦୁରୁ ଭଜା।